ମୁଁ ହେଉଛି ସୁଶାନ୍ତି ରାଉତ। ମୋ ଘର ସାହିଲ ଝାରପଡ଼ା ଫୁଲଖଳା କଟକ ଡିଷ୍ଟ୍ରିକ୍ଟ ମୋର। ମୁଁ ଭୁବନେଶ୍ୱରରେ ଆସିକିରି ପାଟଦେବୀ ଠାରେ ଘର ଭଡ଼ା ନେଇ ରହିଥିବାରୁ ଚୁଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲି। ସେଠି କମ୍ପାନୀରେ ଅସୁବିଧା ହେବା ଯୋଗୁଁ ମୁଁ ଆସିକିରି ପୁଣି ସେଇଠି ଥିଲି। ବହୁତ ମନ ଦୁଃଖରେ ଆଜ୍ଞା, ପୁଅ ନାହିଁ, ଜମିବାଡ଼ି ନାହିଁ, କିଛି ବି ନାହିଁ, ସ୍ୱାମୀ ଅପେକ୍ଷା କାମ କରିପାରୁନାହାନ୍ତି। ମୋ ଦୁଃଖଟାକୁ ଶୁଣିକିରି ସେ ବହୁତ ସହଯୋଗ କରିଛନ୍ତି। ମ୍ୟାଡ଼ାମଙ୍କୁ ବହୁତ ଥର ଜଣେଇଛନ୍ତି। ଜଣେ ଗୋଟେ ଲେଡ଼ିସ୍ ଆସି ଗଛ ମୂଳରେ ବସେ, ମୁଁ ଯେତେବେଳେ ଖରାରେ ଆସି ଗଛ ମୂଳେ ବସେ, ବିକ୍ରମ ସାର୍ ପାଣି ବୋତଲଟାଏ ଦେଇଥିଲେ ଯେ ମୋ କର୍ମ ପଛରେ ସେମାନେ ବହୁତ ପ୍ରାଣପର୍ଯ୍ୟନ୍ତ ଚେଷ୍ଟା କରି ଏ କର୍ମକୁ ଦେଇଛନ୍ତି। ଏ କର୍ମ ଏତେ ସ୍ୱର୍ଗ ପରି ଲାଗୁଛି ଯାହାକି କହି ହେବ ନାହିଁ। ଯେଉଁ ଅଳିଆ ପଡ଼ିକିରି ଘର ଦ୍ୱାର ଦାଣ୍ଡଘଟ ସବୁ ଅସନା ହେଉଥିଲା, ସେଇଗୁଡ଼ାକ ଆସିକି ସବୁ ବିଭିନ୍ନ ପ୍ରକାର ବଛା ଯାଇ ଆମ କମ୍ପାନୀର ଇନକମ୍ ଆମେ ଚାହୁଁଛୁ, ସହିତ ଆମେ ବି ଦୁଇ ପଇସା ପାଇକି ଆମେ କିଛି ଚଳୁ। କମ୍ପାନୀଟାକୁ ବଜାୟ ରଖିବା ପାଇଁ ଆମର ବହୁତ ପ୍ରାଣ ପର୍ଯ୍ୟନ୍ତ ଚେଷ୍ଟା କରେ। ଅଲଗା ଅଲଗା ପାଟ ପାଟ କରୁଛୁ, ବୋତଲ ସିସି କାଚ ଡବା ଯେ ଯାହା ପ୍ରକାର ଯେଝା କରୁଛୁ, ଖତ ବି ହେଉଛି, ଖତର ଘର କରିଦେଇକି ଖତ ତିଆରି ସବୁ ବୋତଲ ଫତଲ ତିନି ପ୍ରକାର କରିଦେଇଛୁ। ସେ ମଝିରେ ପାଣି ପିଇବାର ଅସୁବିଧା ହେଲା ବୋଲିକି ବୋତଲ ପାଣି ମାନେ ମଗଉଛନ୍ତି, ପାଣି ପାଣି ମଗଉଥିଲେ, ତାପରେ କହିଲେ ନାଇଁ ଦହି ପାଣି ଦବା, ସେଠୁ ପୁଣି ଜଳଖିଆ ବି ଦେଲେ, ପିଇବା ପାଣି ଆଉଛି ଦିନକୁ 4 ଡ୍ରମ୍, ପରିସ୍ରା ଲାଟିନି ଫାଟିନି ଆମର କେଉଁଥରେ ମାନେ ଅସୁବିଧା ନାହିଁ। ମ୍ୟାଡ଼ାମ୍ ହ୍ୟାଣ୍ଡୱାସ୍ ଠାରୁ ଲଗେଇକି ସର୍ପ ଠାରୁ ସାବୁନି ଠାରୁ ଲଗେଇକି ମାନେ କେଉଁଥିରେ ଅବହେଳା କରିନାହାନ୍ତି। ମ୍ୟାଡ଼ାମ୍ ମାନଙ୍କର ସତର୍କ, ଯଦି କାହାର ଟିକେ ହାତ ଗୋଡ଼ କଟିଗଲା ସାଙ୍ଗେ ସାଙ୍ଗେ ବେଣ୍ଡିଜ୍, ସାଙ୍ଗେ ସାଙ୍ଗେ ମେଡ଼ିସିନ, ବୁଟ୍ ପିନ୍ଧ, ସାଙ୍ଗେ ସାଙ୍ଗେ ଗ୍ଲୋଭ୍ସ ଦେଉଛନ୍ତି, ଓଦା ଗ୍ଲୋଭ୍ସ ଅଲଗା, ଶୁଖିଲା ଗ୍ଲୋଭ୍ସ ଅଲଗା, ମାନେ ବହୁତ ପ୍ରକାର କରୁଛନ୍ତି। ସମସ୍ତେ ମ୍ୟାକ୍ସ ଠାରୁ ଲଗେଇ ସବୁ ବି ଦେଉଛନ୍ତି ଯତ୍ନ ସହକାରେ। ଏତିକି ଧନ୍ୟବାଦ ମୁଁ ଦେଉଛି। ଲେଡ଼ିସ୍ ଲୋକ ଏତେ ଡେରିରେ କାହିଁକି ଯିବ, ଶୀଘ୍ର କାମ ସାର, ଶୀଘ୍ରରେ ଯାଉ। 9ଟାରେ ଆସୁଛୁ, 10ଟାରେ ଜଳଖିଆ ଖାଉଛୁ, 2ଟାରେ ବି ଭାତ ଖାଉଛୁ, ତାପରେ 5ଟାରେ କାମ ସାରିକି ଯାଉଛୁ। ଧନ୍ୟବାଦ, ନମସ୍କାର।